ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ, ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ. ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ. ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର, ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି. ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି. ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି. ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି. ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି. ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି. ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି. ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି.
युवा देश है, ये देश की युवा की शक्ति को विकसित भारत के राह पर ले जाने के लिए संयोजने का काम
ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି. ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି. କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି. ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି. ଗ୍ରାମୀଣ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ. ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି. ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ୍ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି. ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ. 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି. ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ. ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଜଣ ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1-5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10ଟି ଅମୃତ ଭାରତ ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ବର୍ଷ ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60ଟି ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହା 1 ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ୱିକେଟ୍ ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବାବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଜିଆଉର୍ ରହମନ 1ଟି ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 ଜଣିଆ ଟି20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିସିସିଆଇ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର ବିସିସିଆଇ ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସିଆ କପ୍ 2026 ଟାଇଟଲ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।